ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ବିଧାନସଭାର ବଜେଟ୍ ଅଧିବେଶନର ପଞ୍ଚଦଶ ଦିବସରେ ଗୃହ କାର୍ଯ୍ୟ ସ୍ୱାଭାବିକ, ବନ୍ଦ ହୋଇଥିବା ବିଦ୍ୟାଳୟଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତାବ ଆସିଲେ ସରକାର ପଦକ୍ଷେପ ନେବେ, ଗୃହରେ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆସନ୍ତା ରବିବାର ଦିନ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ ଅନ୍ତୋଦୟ ଗୃହ ଯୋଜନା। ଶିଶୁବାଟିକାରେ ନାମଲେଖା ପାଇଁ ଜିଲ୍ଲାସ୍ତରରେ ଚାଲିଛି ନିମନ୍ତ୍ରଣପତ୍ର ବଣ୍ଟନ ଏବଂ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମାଞ୍ଚଳ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜାରି। ବିଧାନସଭା ବଜେଟ୍ ଅଧିବେଶନର ଆଜି ପଞ୍ଚଦଶ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ଚାଲିଛି। ପ୍ରଶ୍ନୋତ୍ତର ଏବଂ ଶୂନ୍ୟକାଳ ସୁରୁଖୁରୁରେ ଚାଲିଥିଲା। ଉଭୟ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଦସ୍ୟମାନେ ସେମାନଙ୍କର ଦରମା ଓ ପେନ୍ସନ୍ ବୃଦ୍ଧି ନେଇ ବାଚସ୍ପତିଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ମହିଳା ଓ ଶିଶୁ ବିଭାଗ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବିକୁ ଗୃହରେ ଉପମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଗତ କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ଆଲୋଚନାରେ ଭାଗ ନେଇ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ପୂର୍ବ ସରକାର 5632 ବିଦ୍ୟାଳୟକୁ ବନ୍ଦ କରିଥିଲେ, ବିଦ୍ୟାଳୟଗୁଡ଼ିକୁ ପୁଣି ଥରେ ଖୋଲିବା ନେଇ ପ୍ରସ୍ତାବ ଆସିଲେ ସରକାର ବିହିତ ପଦକ୍ଷେପ ନେବେ।
ସରକାର ବନ୍ଦ ହୋଇଥିବା ବିଦ୍ୟାଳୟକୁ ପୁନଃ ଖୋଲିବା ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରାଯାଇଅଛି। ଉପରୋକ୍ତ ପତ୍ର ଅନୁଯାୟୀ ରାଜ୍ୟର ବନ୍ଦ ଥିବା ସ୍କୁଲକୁ ପୁନଃ ଖୋଲିବା ପାଇଁ କୌଣସି ପ୍ରସ୍ତାବ ହସ୍ତଗତ ହେଲେ ପ୍ରଥମେ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଯାଞ୍ଚ କରାଯାଇ ରାଜ୍ୟସ୍ତରୀୟ କମିଟିରେ ବିବେଚନା ପାଇଁ ପଠାଯାଏ। ରାଜ୍ୟସ୍ତରୀୟ କମିଟିର ସୁପାରିଶ କ୍ରମେ ବନ୍ଦ ଥିବା ବିଦ୍ୟାଳୟକୁ ପୁନଃ ଖୋଲିବା ପାଇଁ ନୀତିଗତ ନିଷ୍ପତ୍ତି ନେବାର ବ୍ୟବସ୍ଥା ରହିଛି।
କୌଣସି ପିଲା ଯେପରି ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ ସେଥିପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଥିଲେ। ଗୃହକୁ ଦେଇଥିବା ସୂଚନା ଅନୁସାରେ 100 ମିଟର ବ୍ୟବଧାନରେ ଥିବା 2152 ବିଦ୍ୟାଳୟକୁ ମିଶ୍ରଣ କରାଯାଇଛି। ବ୍ଲକ ଗ୍ରାଣ୍ଟ ଏବଂ ପୂର୍ଣ୍ଣ ଅନୁଦାନ ପାଇଥିବା ବିଦ୍ୟାଳୟରେ ଯେଉଁ ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କର ସ୍ଥାନ ଖାଲି ପଡ଼ିଛି ସେଗୁଡ଼ିକ ବର୍ତ୍ତମାନ ଚୁକ୍ତିଭିତ୍ତିରେ ପୂରଣ କରାଯିବ। ବର୍ତ୍ତମାନ ସରକାର 18,000 ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ଏବଂ ଆଗାମୀ ଦିନରେ ଆଉ 10,000 ଶିକ୍ଷକ ନିଯୁକ୍ତି ପାଇବେ। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୃହରେ ସୂଚନା ଦେଇ କହିଛନ୍ତି, ରାଜ୍ୟର 15 ବିଶ୍ୱବିଦ୍ୟାଳୟରେ 20,540 ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ, ଆଭ୍ୟନ୍ତରୀଣ ଉନ୍ନତି ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଆଗାମୀ ଆର୍ଥିକ ବର୍ଷରେ 375 କୋଟି ଟଙ୍କା ବଜେଟ୍ରେ ବ୍ୟୟବରାଦ କରିଛନ୍ତି। କ୍ରୀଡ଼ାକ୍ଷେତ୍ର ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ରାଜ୍ୟର 314 ବ୍ଲକରେ ଷ୍ଟାଡିୟମ୍ ନିର୍ମାଣ କରାଯାଉଛି। ସ୍ଥାନୀୟ ଖେଳାଳିମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ଲକ ସ୍ତରରେ ସମନ୍ୱିତ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଗ୍ରାମାଞ୍ଚଳଗୁଡ଼ିକରେ ସମନ୍ୱିତ ସ୍ୱୋର୍ଟସ୍ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବା ପାଇଁ ସରକାର 5 ବର୍ଷରେ 4,126 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ ବିଧାନସଭାରେ କହିଛନ୍ତି। ରାଜ୍ୟରେ 2,475 ଜଣ ଅସହାୟ ଲୋକ ଜରାଶ୍ରମରେ ରହୁଛନ୍ତି। କେନ୍ଦ୍ର ସରକାରଙ୍କ ଅନୁଦାନରେ 87 ଜରାଶ୍ରମ ଏବଂ ରାଜ୍ୟ ସରକାରଙ୍କ ଅନୁଦାନରେ 5 ଜରାଶ୍ରମ ଚାଲୁ ରହିଥିବା ଜଣାପଡ଼ିଛି। ବିଧାନସଭାରେ ମନୋହର ରନ୍ଧାରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ କହିଛନ୍ତି, ବୃଦ୍ଧାଶ୍ରମ ପରିଚାଳନା ପାଇଁ ବର୍ଷକୁ 15,31,000 ଅଧିକ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ବର୍ଷକୁ ଏଥିପାଇଁ 76,56,000 ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ରାଜ୍ୟରେ ପ୍ରାଥମିକ ସ୍ତରରେ 2%, ଉଚ୍ଚ ମାଧ୍ୟମିକ ସ୍ତରରେ 12.8% ଛାତ୍ରଛାତ୍ରୀ ପାଠ ଛାଡୁଛନ୍ତି ବୋଲି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଗୃହକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଜାତୀୟ ହାରଠାରୁ ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା କମ୍ ରହିଛି। ରାଜ୍ୟ ସରକାର ଆସନ୍ତା ରବିବାର ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ। ଏ ସମ୍ପର୍କରେ ଭବାନୀପାଟଣାଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରୁ ମିଳିଥିବା ସୂଚନା ଅନୁସାରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଗାମୀ ଆର୍ଥିକ ବର୍ଷରେ ବଜେଟ୍ରେ 7,550 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଚଳିତ ବର୍ଷ 50,000ରୁ ଅଧିକ ହିତାଧିକାରୀଙ୍କୁ ଏହି ଯୋଜନା ଅଧୀନରେ ପକ୍କା ଘର ଦେବା ପାଇଁ 2,603 କୋଟି ଟଙ୍କାର ଅର୍ଥ ବ୍ୟୟବରାଦ କରାଯାଇଛି। ସ୍ୱଳ୍ପ ଆୟକାରୀ ପରିବାରଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ମାଗଣା ଘର ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କର କଳାହାଣ୍ଡି ଜିଲ୍ଲା ଗସ୍ତ ସମୟରେ ପ୍ରାୟ 500 କୋଟି ଟଙ୍କାର ନୂତନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ଘରୋଇ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ ଏନ୍ଏଚ୍ଆର୍ସି ଆସନ୍ତା 4 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମିଶନ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ ନିମ୍ନମାନର ରହଣୀ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ନୂତନ ଶିକ୍ଷାନୀତି ଆରମ୍ଭ କରିଛନ୍ତି। ଶିଶୁ ବାଟିକାରେ ନାମ ଲେଖାଇବାକୁ ସ୍ୱତନ୍ତ୍ର ନିମନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଗଞ୍ଜାମ ଜିଲ୍ଲାରେ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଛତ୍ରପୁର ପୂର୍ତ୍ତି ଗୋପାଳପୁର ବଡ଼ସାହିଠାରେ ପିଲାମାନଙ୍କ ଘରକୁ ଯାଇ ଶିଶୁ ବାଟିକାରେ ନାମ ଲେଖାଇବା ପାଇଁ ଅଭିଭାବକମାନଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି।
ଆଜି ନିମନ୍ତ୍ରଣ ପତ୍ର ଆମେ ଦେବାକୁ ଆସିଥିଲୁ ଯେ 2 ତାରିଖରୁ ଆମର ଯେଉଁ ଖଡ଼ି ଛୁଆ କାର୍ଯ୍ୟକ୍ରମ ଆରମ୍ଭ ହେବ ଶିଶୁ ବାଟିକାରେ, ତା ପାଇଁ ସବୁ ପିଲାଙ୍କୁ ପ୍ରୋତ୍ସାହନ ଦେଇ ତାଙ୍କ ପରିବାରକୁ ପ୍ରୋତ୍ସାହନ ଦେଇ କେମିତି ପିଲାମାନେ ପଢା ଆରମ୍ଭ କରିବେ ତା ପାଇଁ ଏହା ଏକ ଆମେ ପ୍ରୟାସ ଜାରି ରଖିଛୁ। ସମସ୍ତଙ୍କୁ ଏଥିରେ ଜଣା ହେଉଛି ଏବଂ 5 ବର୍ଷରୁ ଉର୍ଦ୍ଧ ପିଲା ଯେଉଁମାନେ ଅଛନ୍ତି ସେମାନେ ଆସିକି ଖଡ଼ି ଛୁଆ କାର୍ଯ୍ୟକ୍ରମରେ ଯୋଗ ଦେବେ, ଆଗକୁ ଫାଉଣ୍ଡେସନ ଲର୍ଣ୍ଣିଂ ତା ଉପରେ ଧ୍ୟାନ ଦେବେ।
ଆସନ୍ତା ମାସ 2 ତାରିଖରୁ 3 ଦିନ ଧରି ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ହାତିମୁଣ୍ଡା ପଞ୍ଚାୟତର ବିଜାଲି ଏବଂ କୁମ୍ଭାରୀପଦର ଅଞ୍ଚଳରେ ଗ୍ରାଫାଇଟ୍ର ସନ୍ଧାନ ମିଳିଛି। କନ୍ଧମାଳ ଜିଲ୍ଲାପାଳ ଅମୃତ ରୁତରାଜଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଭୂତତ୍ତ୍ୱ ବୈଜ୍ଞାନିକ ଲାଜବନ୍ତୀ ଦେବୀଙ୍କ ନେତୃତ୍ୱରେ ସର୍ଭେ କାର୍ଯ୍ୟ ଜାରି ରହିଛି। ଡିଜିଟାଲ ଥିଓଡିଓଲାଇଟ୍ ଯନ୍ତ୍ର ସାହାଯ୍ୟରେ ମାପ ଓ ସର୍ଭେ କରାଯାଉଥିବା ସୂଚନା ମିଳିଛି। କନ୍ଧମାଳ ଜିଲ୍ଲାରେ 2 ସଡ଼କ ଦୁର୍ଘଟଣାରେ 3 ଜଣଙ୍କର ପ୍ରାଣହାନୀ ଘଟିଛି। ଦାରିଙ୍ଗିବାଡ଼ି ଥାନା ଅଞ୍ଚଳର 2 ଜଣ ଏବଂ ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅତ୍ୟଧିକ ବେଗରେ ବାଇକ୍ ଚଳାଉଥିବା ବେଳେ ସଡ଼କ ଦୁର୍ଘଟଣା ଘଟି ମୃତ୍ୟୁ ଘଟିଛି ବୋଲି ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା କୋମନା ଜିତାମିତ୍ର ହାଇସ୍କୁଲ ପରିସରରେ ନୂତନ ଅପରାଧ ଆଇନର କାର୍ଯ୍ୟକାରିତା ଓ ନିଶା ନିବାରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କୋମନା ଥାନା ଅଧିକାରୀ ଏହି ଶିବିରରେ ଯୋଗଦେଇ ନୂତନ ଅପରାଧ ଆଇନ କାର୍ଯ୍ୟକାରିତା ଉପରେ ମତ ରଖିବା ସହ ନିଶାମୁକ୍ତ ସମାଜ ପାଇଁ ଆହ୍ୱାନ ଦେଇଥିଲେ। ନୂଆପଡ଼ା ଜିଲ୍ଲା ସିନାପାଲିଠାରେ ଉଦନ୍ତୀ ମହୋତ୍ସବ 2025ର ଆଜି ସନ୍ଧ୍ୟାରେ ଉଦ୍ଘାଟନ ହେବ। ଉଦନ୍ତୀ ନଦୀର ଅବବାହିକାରେ ଗଢ଼ି ଉଠିଥିବା ଜନବସତି, ସାମାଜିକ ପରମ୍ପରା, ସଂସ୍କୃତି, କଳା, ସାହିତ୍ୟ, ଇତିହାସକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟ ନେଇ ଏହି ମହୋତ୍ସବର ଆୟୋଜନ କରାଯାଇଛି। ବୌଦ୍ଧ ଜିଲ୍ଲା ମୁର୍ଶୁଣ୍ଡିଠାରେ ଜିଲ୍ଲାସ୍ତରୀୟ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁର୍ଶୁଣ୍ଡି ଖେଳପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆସନ୍ତା ରବିବାର ଆରମ୍ଭ ହେବ। ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବେପରୁଆ ଗାଡ଼ିଚାଳନା ଏବଂ ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭଦ୍ରକ ଜିଲ୍ଲା ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରରେ ଉଦ୍ଭିଦ କିସମ, କୃଷକ ଅଧିକାର ସୁରକ୍ଷା ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାର କୃଷି ବୈଜ୍ଞାନିକ ଏବଂ 200ରୁ ଅଧିକ ଚାଷୀ ଯୋଗ ଦେଇଥିଲେ। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ରବିବାର ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମାଞ୍ଚଳ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ତାପମାତ୍ରା 43 ଡିଗ୍ରୀରୁ ଉର୍ଦ୍ଧ୍ୱରେ ରହିବ ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିବାର ସମ୍ଭାବନା ରହିଛି। ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 41.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ବିଧାନସଭାର ବଜେଟ୍ ଅଧିବେଶନର 5ଦ ଦିବସରେ ଗୃହ କାର୍ଯ୍ୟ ସ୍ୱାଭାବିକ, ବନ୍ଦ ହୋଇଥିବା ବିଦ୍ୟାଳୟଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତାବ ଆସିଲେ ସରକାର ପଦକ୍ଷେପ ନେବେ, ଗୃହରେ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆସନ୍ତା ରବିବାର ଦିନ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ ଅନ୍ତୋଦୟ ଗୃହ ଯୋଜନା। ଶିଶୁବାଟିକାରେ ନାମ ଲେଖାଇବା ପାଇଁ ଜିଲ୍ଲାସ୍ତରରେ ଚାଲିଛି ନିମନ୍ତ୍ରଣପତ୍ର ବଣ୍ଟନ ଏବଂ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମାଞ୍ଚଳ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।